ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଆସନ୍ତାକାଲି 57ଟି ସଂସଦୀୟ କ୍ଷେତ୍ରରେ ହେବ ମତଦାନ। ଓଡ଼ିଶାରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିବେ 90 ଲକ୍ଷରୁ ଅଧିକ ଭୋଟର। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ଦର 7% ହେବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଆକଳନ। ଯୌନ ଶୋଷଣ ମାମଲାରେ କର୍ଣ୍ଣାଟକ ହାସନ୍ନ ସାଂସଦ ପ୍ରଜ୍ୱଳ ରେବନ୍ନା ଗିରଫ। ଏବଂ ତମାଖୁ ବ୍ୟବହାରର ଭୟାବହତା ନେଇ ସଚେତନତା ସୃଷ୍ଟି ଲାଗି ଆଜି ପାଳିତ ହେଉଛି ବିଶ୍ୱ ତମାଖୁ ନିରୋଧ ଦିବସ। ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ। ଏଥିଲାଗି ଗତ ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ 7ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57ଟି ସଂସଦୀୟ କ୍ଷେତ୍ର ଲାଗି ମତଦାନ ହେବ। ସେଥିମଧ୍ୟରେ ଉତ୍ତରପ୍ରଦେଶ ଓ ପଞ୍ଜାବର 13ଟି ଲେଖାଏଁ, ପଶ୍ଚିମବଙ୍ଗର 9ଟି, ବିହାରର 8ଟି, ଓଡ଼ିଶାର 6ଟି, ହିମାଚଳ ପ୍ରଦେଶର 4ଟି, ଝାଡ଼ଖଣ୍ଡର 3ଟି ଓ ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ଗୋଟିଏ ଲୋକସଭା ଆସନ ରହିଛି। ଏହି ପର୍ଯ୍ୟାୟରେ ଲୋକସଭା ଆସନଗୁଡ଼ିକ ଲାଗି 904 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ ହେବ। ଆସନ୍ତା ମାସ 4 ତାରିଖରେ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ୍ ଗଣତି କରାଯିବ। ଓଡ଼ିଶାରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 6ଟି ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନ ଲାଗି ଏକସଙ୍ଗେ ମତ ଗ୍ରହଣ କରାଯିବ। ସେହି ସଂସଦୀୟ କ୍ଷେତ୍ରଗୁଡ଼ିକ ହେଉଛି ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର। ଏଥିରେ 99,61,057 ଜଣ ମତଦାତା 10,882 ଭୋଟ୍ ଗ୍ରହଣ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଦାନ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ପର୍ଯ୍ୟାୟ ନିର୍ବାଚନରେ 1,400ରୁ ଅଧିକ ସଖୀ ବୁଥ୍ କେବଳ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ। ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ଶେଷ କରିବା ପାଇଁ 72,000 ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ରାଜ୍ୟର ଅବଶିଷ୍ଟ 42ଟି ବିଧାନସଭା କ୍ଷେତ୍ର ପାଇଁ 394 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରେ 58 ଜଣ ମହିଳା ଅଛନ୍ତି। ସେହିପରି 6ଟି ଲୋକସଭା ଆସନ ପାଇଁ 55 ଜଣ ପୁରୁଷ ଓ 11 ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲିର ମତଦାନ ପ୍ରକ୍ରିୟା ଉପରେ 12 ଜଣ ସାଧାରଣ ପର୍ଯ୍ୟବେକ୍ଷକ, 3 ଜଣ ପୁଲିସ୍ ପର୍ଯ୍ୟବେକ୍ଷକ ଏବଂ 18 ଜଣ ବ୍ୟୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ 126 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳକୁ ଷ୍ଟ୍ରଙ୍ଗରୁମ୍ ସମେତ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ମୁତୟନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ଦର 7% ହେବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଛି। 2024-25 ଆର୍ଥିକ ବର୍ଷ ନିମନ୍ତେ ଜିଡିପି ଅଭିବୃଦ୍ଧି 7% ବୃଦ୍ଧି ପାଇବ ବୋଲି ବାର୍ଷିକ ରିପୋର୍ଟରେ କୁହାଯାଇଛି। ସୂଚନା ଅନୁଯାୟୀ 2024 ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାରେ ଦୃଢ଼ ଅଭିବୃଦ୍ଧି ଘଟିଥିବା ରିଜର୍ଭ ବ୍ୟାଙ୍କ କହିଛି। ଏହି ସମୟରେ ପୂର୍ବ ବର୍ଷ ତୁଳନାରେ ଜିଡିପି 7%ରୁ 7.6% ବୃଦ୍ଧି ପାଇଛି। ଏହାଛଡ଼ା ବିଦେଶୀ ପୁଞ୍ଜିନିବେଶ ଯୋଗୁଁ 2023-24 ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କର ଆୟରେ 17% ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ଚଳିତ ମାସ 22 ତାରିଖରେ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକମାନଙ୍କ ବୈଠକରେ 2023-24 ଆର୍ଥିକ ବର୍ଷ ପାଇଁ ସରକାରଙ୍କୁ 2,11,000 କୋଟି ଟଙ୍କା ଦେବା ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଛି। ଜାମ୍ମୁ କାଶ୍ମୀରର ଅଖନୁର ସବ୍ଡିଭିଜନ ଅନ୍ତର୍ଗତ ଟୁଙ୍ଗିମୋରଠାରେ ଘଟିଥିବା ଦୁର୍ଘଟଣାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହି ଦୁର୍ଘଟଣାରେ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଏଥିରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ 2,00,000 ଟଙ୍କା ଲେଖାଏଁ ଏବଂ ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଗତକାଲି ଜମ୍ମୁ କାଶ୍ମୀରର ଅଖନୁର ସବ୍ ଡିଭିଜନ ଅନ୍ତର୍ଗତ ଟୁଙ୍ଗି ମୋରଠାରେ 150 ଫୁଟ ଗଭୀର ଖାଟି ମଧ୍ୟକୁ ଏକ ଯାତ୍ରୀବାହୀ ବସ୍ ଖସିପଡ଼ିବାରୁ 20 ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରେ 15 ଜଣ ଆହତ ହୋଇଛନ୍ତି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବସ୍ଟି ଜାମ୍ମୁରୁ ରିଆସି ଜିଲ୍ଲା ଅନ୍ତର୍ଗତ ଶିବଖୋରି ଗୁମ୍ଫା ଅଭିମୁଖେ ଯାତ୍ରା କରୁଥିବା ବେଳେ ଜାମ୍ମୁ ପୁଞ୍ଚ ଜାତୀୟ ରାଜପଥର ଟୁଙ୍ଗି ମୋରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯୌନ ଶୋଷଣ ମାମଲାରେ କର୍ଣ୍ଣାଟକ ହାସନରୁ ସାଂସଦ ଥିବା ପ୍ରଜ୍ୱଳ ରେବନ୍ନାଙ୍କୁ ଗିରଫ କରାଯାଇଛି। ଆଜି ସକାଳେ ସେ ବେଙ୍ଗାଲୁରୁସ୍ଥିତ କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ କର୍ଣ୍ଣାଟକ ପୁଲିସ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେ ଆଜି କର୍ଣ୍ଣାଟକ ଆସୁଥିବା ଇଣ୍ଟରପୋଲ୍ରୁ ସୂଚନା ମିଳିବା ପରେ କର୍ଣ୍ଣାଟକ ପୁଲିସ୍ର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଓ ବେଙ୍ଗାଲୁରୁ ପୁଲିସ୍ ତାଙ୍କୁ ଗିରଫ କରିବା ଲାଗି ଯୋଜନା କରିଥିଲା। ରେବନ୍ନାଙ୍କ ଘରେ କାମ କରୁଥିବା ଜଣେ ମହିଳା ଯୌନ ଶୋଷଣ ଏବଂ ଅପରାଧିକ ଷଡ଼ଯନ୍ତ୍ର ନେଇ ଅଭିଯୋଗ କରିବା ପରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପ୍ରଜ୍ୱଳ ରେବନ୍ନାଙ୍କୁ ପଚରାଉଚରା କରିବାର ସମ୍ଭାବନା ରହିଛି। ଜନତା ଦଳ ସିକୁଲାରୁ ନିଲମ୍ବିତ ହୋଇଥିବା ରେବନ୍ନା ହାସନ ସଂସଦୀୟ କ୍ଷେତ୍ରରେ ଭୋଟ୍ ଗ୍ରହଣର ଗୋଟିଏ ଦିନ ପରେ ଏପ୍ରିଲ 27ରେ ଦେଶ ଛାଡ଼ି ବାହାରକୁ ପଳାଇଯାଇଥିଲେ। ଦେଶରେ ଗତକାଲି ଗୋଟିଏ ଦିନରେ ସର୍ବାଧିକ ବିଜୁଳି ଆବଶ୍ୟକତା 250 ଗିଗାବାଇଟ୍ ଥିବାବେଳେ ଏହାକୁ ପୂରଣ କରିବାରେ ସଫଳତା ମିଳିଛି। ବିଦ୍ୟୁତ୍ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗ୍ରୀଷ୍ମ ପ୍ରବାହ ଏବଂ ଅନ୍ୟାନ୍ୟ ଆବଶ୍ୟକତା ଦୃଷ୍ଟିରୁ ଦେଶରେ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଉଥିବାରୁ ଗତକାଲି ଏହା ସର୍ବୋଚ୍ଚ ସ୍ତରରେ ଥିଲା। ତେବେ ବିଜୁଳି ଉତ୍ପାଦନ କ୍ଷେତ୍ରରେ ଦେଶ ଏହି ଆବଶ୍ୟକତା ପୂରଣ କରିବାରେ ସଫଳ ହୋଇଥିବା କୁହାଯାଇଛି। ବିଶେଷକରି ଦେଶର ପଶ୍ଚିମାଞ୍ଚଳରେ ବିଦ୍ୟୁତ୍ ଆବଶ୍ୟକତା ଅଧିକ ରହିଥିବା ଜଣାପଡ଼ିଛି। ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପୂର୍ବରୁ ମତଦାନ ସଂଖ୍ୟାକୁ ନେଇ ପ୍ରଚାର ହେଉଥିବା ଗୁଜବକୁ ଖଣ୍ଡନ କରିଛନ୍ତି ନିର୍ବାଚନ ଆୟୋଗ। ଆକାଶବାଣୀ ସମାଚାର ବିଭାଗକୁ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି, ଦେଶରେ ମତଦାନ ପ୍ରତିଶତ ବୃଦ୍ଧି ପାଇବା ନେଇ ଗୁଜବ ପ୍ରଚାର କରାଯାଉଛି। ସେ କହିଛନ୍ତି ମତଦାନ ପ୍ରତିଶତ କେବେ ବି ବୃଦ୍ଧି ପାଇପାରିବ ନାହିଁ। ସେ କହିଛନ୍ତି ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ଏଜେଣ୍ଟ ରହୁଥିବାବେଳେ ସେମାନଙ୍କୁ ପ୍ରିଜାଇଡିଂ ଅଫିସର 70C ଫର୍ମ ପ୍ରଦାନ କରୁଛନ୍ତି, ଯେଉଁଥିରେ ଭୋଟ୍ ଗ୍ରହଣ ଶେଷରେ କେତେ ଭୋଟର ମତଦାନ କଲେ ସେହି ତଥ୍ୟ ଲିପିବଦ୍ଧ ରହୁଛି। ମତଦାନ ସମୟରେ ଇଭିଏମ୍କୁ ନେଇ ହେଉଥିବା ଗୁଜବ ସମ୍ପର୍କରେ ଶ୍ରୀ କୁମାର କହିଛନ୍ତି, ନିର୍ବାଚନ ଆୟୋଗ ତାଙ୍କ ୱେବ୍ସାଇଟ୍ରେ ମତଦାନ ପ୍ରତିଶତ ଏବଂ ଇଭିଏମ୍ ସହ ସମ୍ପର୍କିତ ସମସ୍ତ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର କର୍ମଚାରୀମାନଙ୍କ ଅବସରକାଳୀନ ଗ୍ରାଚ୍ୟୁଇଟି ଏବଂ ମୃତ୍ୟୁକାଳୀନ ଗ୍ରାଚ୍ୟୁଇଟି ଅର୍ଥରାଶି ପରିମାଣ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା 20 ଲକ୍ଷ ଥିବାବେଳେ ଏହାକୁ ବୃଦ୍ଧି କରାଯାଇ 25 ଲକ୍ଷ କରାଯାଇଛି। ଏନେଇ ସାଧାରଣ ଅଭିଯୋଗ କାର୍ମିକ ଓ ପେନ୍ସନ୍ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପିଛିଲା ଭାବେ ଚଳିତ ବର୍ଷ January 1ରୁ ଲାଗୁ ହେବ। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ହାନିକାରକ ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଇବା ଉଦ୍ଦେଶ୍ୟ ନେଇ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି, ତମାଖୁ ଶିଳ୍ପର ହସ୍ତକ୍ଷେପରୁ ପିଲାମାନଙ୍କୁ ସୁରକ୍ଷା ଦେବା। ତମାଖୁରେ 7000ରୁ ଅଧିକ ବିଷାକ୍ତ ପଦାର୍ଥ ରହିଛି, ସେଥିମଧ୍ୟରୁ 60ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ। ତମାଖୁ ସେବନ ଦ୍ୱାରା ଫୁସ୍ଫୁସ୍, ମୁଖ ଗହ୍ୱର ଏବଂ ଜିଭରେ କର୍କଟ ରୋଗ ଦେଖାଦେଇଥାଏ। ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଉପରେ ମଧ୍ୟ ତମାଖୁର କୁପ୍ରଭାବ ପଡ଼ିଥାଏ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ 15 ବର୍ଷରୁ ଅଧିକ ବୟସର ବ୍ୟକ୍ତି 98.8% ତମାଖୁ ସେବନ କରୁଥିବାବେଳେ 15ରୁ 49 ବର୍ଷ ବୟସର ବ୍ୟକ୍ତି 93.14% ତମାଖୁ ସେବନ କରିଥାନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ସୁରକ୍ଷାବଳ 16 ଜଣ ମାଓବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 11 ଜଣ ମାଓବାଦୀ ଗୋର୍ଣ୍ଣା ଅଞ୍ଚଳର ହୋଇଥିବାବେଳେ ଅନ୍ୟ 5 ଜଣ ଭୁସାପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ମଣିପୁରରେ ବନ୍ୟାର ପ୍ରକୋପ ଜାରି ରହିଛି। ଇମ୍ଫାଲ ସହର ଏହି ବନ୍ୟାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଅଧିକାଂଶ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟରେ ମଣିପୁର ପୁଲିସ୍, ସେନା, ଆସାମ ରାଇଫଲ୍ସ, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଉପକୂଳ ସ୍ପର୍ଶ କରିଛି। ଗତ କିଛିଦିନ ହେଲା କେରଳରେ ପ୍ରାକ୍ ମୌସୁମୀ ବର୍ଷା ଚାଲିଛି। ଏଥିପାଇଁ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଆସନ୍ତାକାଲି 57ଟି ସଂସଦୀୟ କ୍ଷେତ୍ରରେ ହେବ ମତଦାନ। ଓଡ଼ିଶାରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିବେ 90 ଲକ୍ଷରୁ ଅଧିକ ଭୋଟର। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ଦର 7% ହେବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଆକଳନ। ଯୌନ ଶୋଷଣ ମାମଲାରେ କର୍ଣ୍ଣାଟକ ହାସନ ନସାଂସଦ ପ୍ରଜ୍ୱଳ ରେବନ୍ନା ଗିରଫ ଏବଂ ତମାଖୁ ବ୍ୟବହାରର ଭୟାବହତା ନେଇ ସଚେତନତା ସୃଷ୍ଟି ଲାଗି ଆଜି ପାଳିତ ହେଉଛି ବିଶ୍ୱ ତମାଖୁ ନିରୋଧ ଦିବସ। ସମ୍ବାଦ ଶେଷ ହେଲା।